ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖିଆ ଖବର। ପହଲଗାମ ଆକ୍ରମଣ ଘଟଣା ଉତରୁ ସିନ୍ଧୁ ଜଳ ଚୁକ୍ତିକୁ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାଠି ନୂଆଦିଲ୍ଲୀରୁ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ଅନ୍ତୋଦୟ ଆବାସ ଯୋଜନାଠି ଆଉ ଲକ୍ଷେ ହିତାଧିକାରୀଙ୍କୁ କରାଯିବା ସାମିଲ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ରାଇଜା 46ଟା ନୂଆ ଜୁନିୟର ଡିଭିଜନ ସିଭିଲ କୋର୍ଟ ଗଠନ ବାବଦେ ବାହାରିଲା ବିଜ୍ଞପ୍ତି। ଆଉର୍ ଆମର୍ଠାନୁ ମେଲେରିଆର ଅନ୍ତ ହେବା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ମେଲେରିଆ ଦିବସ। ଏଥର ପୂରା ଖବର। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉତରୁ ସିନ୍ଧୁ ଜଳ ଚୁକ୍ତିକୁ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାଠି ନୂଆଦିଲ୍ଲୀଠାରେ ଏହାଦେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସହିତ ବରିଷ୍ଠ ଅଧିକାରୀମାନେ ବୈଠକଟି ଯୋଗ ଦେଇଛନ୍। ସେଆଡ଼େ ଆକ୍ରମଣ ଘଟଣା ଉତରୁ ସୁରକ୍ଷା ବାବଦ କେନ୍ଦ୍ର କ୍ୟାବିନେଟ୍ କମିଟି ନେଇଥିବା ନିଷ୍ପଭିମାନଙ୍କ ତୁର୍ତ୍ତି ପାଳନ କରବାର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ନିଜ ନିଜର ଇଲାକାନ ରହୁଥିବା ପାକିସ୍ତାନୀମାନଙ୍କୁ ତୁର୍ତ୍ତି ତାଙ୍କର ଦେଶକେ ଫେରିବାର ନିର୍ଦ୍ଦେଶ ଦେବାରକେ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍। ଇତାର ସହିତ ପାକିସ୍ତାନୀ ନାଗରିକମାନଙ୍କର ଭିସା ରଦ୍ଦ କରବାର ଲାଗି ଭିଲ୍ ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି ସକାଳେ ଜମ୍ମୁ କାଶ୍ମୀର ପହଞ୍ଚିକରି ଶ୍ରୀନଗରଠାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍। କୁପୱାଡ଼ା ଜିଲ୍ଲା ସହିତ ଜମ୍ମୁ କାଶ୍ମୀରର ଭିନ୍ ଭିନ୍ ସୀମାନୁ ପାକିସ୍ତାନ ସେନାର ବାର ବାର ଗୁଲିଗୁଲା ମାଡ଼ ବାବଦେ ଜେନେରାଲ ଦ୍ୱିବେଦୀଙ୍କୁ ସେନା ଅଧିକାରୀମାନେ ସୂଚନା ଦେଇଥିଲେ। ଏତାର ସହିତ ଜେନେରାଲ ଦ୍ୱିବେଦୀ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିକରି ଆକ୍ରମଣ ପରର ସ୍ଥିତି ବାବଦେ ଆଲୋଚନା କରିଛନ୍। ସେଆଡ଼େ ପହଲଗାମ ଆକ୍ରମଣ ଘଟଣାକେ ଜାତୀୟ ମାନବାଧିକାର କମିଶନ ନିନ୍ଦା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଭିନ୍ ଭିନ୍ ସରକାରୀ କାର୍ଯ୍ୟାଳୟଠି ନିଯୁକ୍ତି ପାଇଥିବାର 51,000 ଯୁଆନ ପିଲାଟୁକେଲମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ନୂଆଦିଲ୍ଲୀଠାରେ ହେବାରକେ ଥିବାର 15 ନମ୍ବର ରୋଜଗାର ମେଳାଠି ଦେଶର 47ଟା ଜାଗାନ ଆଭାସୀ ଜରିଏ ପ୍ରଧାନମନ୍ତ୍ରୀ ଏହି ନିଯୁକ୍ତି ପତ୍ର ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇଣ୍ଡିଆ ଷ୍ଟିଲ 2025 ସମ୍ମିଳନୀଠି ଯୋଗ ଦେବାରକେ ମୁମ୍ବାଇ ଯାଇଛନ୍। ଏଥିରେ ରାଜ୍ୟ ଷ୍ଟିଲ୍ ଉତ୍ପାଦନ ବଢ଼ାବାର ଆଉ କଞ୍ଚାମାଲ ଯୋଗାଣ ବଢ଼ାବାର ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଅପରବଲ ଖରା ହେଉଥିଲା ବେଲକେ କେନ୍ସିଭିଲ୍ ଜାଗାନ ପାନୀର ସମସ୍ୟା ସାମ୍ନାକେ ଆସିଲେ 7 ଦିନ ଭିତରେ ସମାଧାନ କରାଯାଉଛେ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ ଯେନ ପାନୀର ସମସ୍ୟା ଦେଖାଦେଲା ଲୁକେ ତୁର୍ତ୍ତି ପ୍ରଶାସନିକ ଅଧିକାରୀମାନଙ୍କୁ ଯୋଗାଯୋଗ କରୁନ୍। ଖବର ପାଇଲା ଉତରୁ ଅଧିକାରୀମାନେ 2-7 ଦିନ ଭିତରେ ସମସ୍ୟାର ସମାଧାନ କରିବେ। ବଡ଼ ସମସ୍ୟା ଥିଲେ 7 ଦିନ ଲାଗ୍ବା, ନହେଲେ ମରାମତି କାମ 2-3 ଦିନ ଭିତରେ କରିଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍।
ପାନୀୟ ଜଳର ସମସ୍ୟା ଲୋକଙ୍କର ବିଶ୍ୱାସରେ ଏ ବିଭାଗ ପାନୀୟ ଜଳକୁ ସମ୍ମୁଖୀନ କରୁ। ଯେଉଁଠି ବି କୌଣସି ସମସ୍ୟା ଦେଖାଯିବ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାର ଆବଶ୍ୟକତା ଅଛି। ଆଉ ପ୍ରଶାସନିକ ଅଧିକାରୀ 7 ଦିନ ମଧ୍ୟରେ ତାକୁ ଆମେ 2 ଦିନ ରଖିଛୁ, 3 ଦିନ ରଖିଛୁ, କୌଣସିଟା ଯଦି କଠିନ କାମ 7 ଦିନ, 2 ଦିନରେ କୌଣସି ରିପେୟାରିଂ କାମ ଆମେ 2 ଦିନ କରିବୁ, ଏ ପ୍ରକାର ଆମେ ବ୍ୟବସ୍ଥାରେ ରଖିଛୁ।
ଅନ୍ତୋଦୟ ଆବାସ ଯୋଜନାଠି ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଏ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ପହିଲା କ୍ଷେପେ 60,000 ହିତାଧିକାରୀଙ୍କୁ ଯୋଜନାଠି ସାମିଲ କରାଯାଇଥିଲା ବେଳେ ଆଇବା ମାସ ତକ ଆଉ ଲକ୍ଷେ ହିତାଧିକାରୀଙ୍କୁ ସରକାର ଘର ଦେବାର ଲକ୍ଷ୍ୟ ରଖିଛନ୍। ଆଇବା ମାସର ଶେଷ ତକ ଆବାସ ସର୍ଭେ ସରିଲା ଉତରୁ ଲୋକକୁ ଘର ଦିଆଯିବା। ଏପତକ 29 ଲକ୍ଷ ହିତାଧିକାରୀ ସର୍ଭେ ଜରିଆ ଯୋଜନାଠି ସାମିଲ ହୋଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଇସ୍ରୋର ଆଘର ଅଧ୍ୟକ୍ଷ ଆଉ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତି କମିଟିର ମୁଖ୍ୟ ଡକ୍ଟର କେ କସ୍ତୁରୀରଙ୍ଗନ କରଙ୍କର ଆଜି ବେଙ୍ଗାଲୁରୁଠାରେ ପରଲୋକ ହୋଇଯାଇଛି। ତାଙ୍କୁ 84 ବର୍ଷ ବୟସ ହୋଇଥିଲା। ପିଏସ୍ଏଲ୍ଭି ବନାବାର ଦିଗେ ଡକ୍ଟର କସ୍ତୁରୀରଙ୍ଗନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଭାରତୀୟ ମହାକାଶ ଅଭିଯାନ ଦିଗେ ବହୁତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାର ଡକ୍ଟର କସ୍ତୁରୀରଙ୍ଗନ 2003 ଅଗଷ୍ଟ 27 ଇସ୍ରୋର ଅଧ୍ୟକ୍ଷ ପଦନୁ ଅବସର ନେଇଥିଲେ। 2003-2009 ତକ ସେ ରାଜ୍ୟସଭା ସଦସ୍ୟ ଥିଲେ। ଡକ୍ଟର କସ୍ତୁରୀରଙ୍ଗନଙ୍କର ପରଲୋକଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରିଆ ଶୋକ ପ୍ରକାଶ କରିଛନ୍। କ୍ୟାଥଲିକ୍ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ଅନ୍ତିମ ସଂସ୍କାର ଲାଗି ଆଇବାକାଲ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା। ପୋପ୍ଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମଠି ଯୋଗ ଦେବାରକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାଟିକାନ୍ ସିଟି ଯାଇଛନ୍। କ୍ୟାଥଲିକ୍ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍କର ଗଲା 21 ତାରିଖ ଦିନ 88 ବର୍ଷ ବୟସରେ ପରଲୋକ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ନାକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ 46ଟା ନୂଆ ଜୁନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ ଗଠନ ଲାଗି ଆଜି ବିଜ୍ଞପ୍ତି ବାହାରିଛି। ଏ ବାବଦ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି, ବାମରା, କୁଚିଣ୍ଡା ଆଉ ଜମନକିରା, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବଡ଼ଗା ଆଉ କୁଆରମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପାଟନାଗଡ଼, ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ସହିତ ଭିନ୍ ଭିନ୍ ଜିଲ୍ଲାର ଏହି କୋର୍ଟମାନ ସବୁ ଗଠନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସାଙ୍ଗେ ପରାମର୍ଶ ଉତରୁ ରାଜ୍ୟ ସରକାର ଏହି ନୂଆ କୋର୍ଟମାନଙ୍କର ଗଠନ କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ କୁମାର ପରିଡ଼ା, ସୂଚନା ଆୟୁକ୍ତ ପ୍ରାଣବନ୍ଧୁ ଆଚାର୍ଯ୍ୟ, ପବିତ୍ର ମଣ୍ଡଲ ଆର୍ କଳ୍ପନା ପଟ୍ଟନାୟକଙ୍କୁ ଶପଥପାଠ କରାଇଛନ୍। ରାଜ୍ୟ ରାଜଭବନ ଅଭିଷେକ ହଲ୍ଠାରେ ହୋଇଥିବାର ଶପଥ ସମାରୋହଟି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସିମିଲିପାଲ ଜାତୀୟ ଉଦ୍ୟାନ ଜିନତ ଆର୍ ଯମୁନାକେ ମିଶାଇକରି 40 ମହାବଳ ବାଘ ରହିଛନ୍ ବୋଲି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା କହିଛନ୍। 40 ମହାବଳ ବାଘ ଭିତରୁ 6 ଛୁଆ, 17 ମାଇବାଘ ଆର୍ 18 ମହାବଳ ବାଘ ଅଛନ୍। ଆଇବା 10 ଭିତରେ ମହାବଳ ବାଘଙ୍କର ସଂଖ୍ୟା 100 ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଝା କହିଛନ୍। ସୂଚନା ଅନୁସାରେ ସିମିଲିପାଲକେ ଗଲାକାଲି ଦେଶର 107 ଜାତୀୟ ଉଦ୍ୟାନ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଭିତରକନିକା ଉତରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇବାର୍ଥି ସିମିଲିପାଲ ହେଉଛି 2 ଜାତୀୟ ଉଦ୍ୟାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 121 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଜିଟ୍ ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାଥି ତା'ର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘା ପ୍ରସାରଣ କରାଯିବା। ମ୍ୟାଲେରିଆକେ ଆୟତ୍ ଆର୍ ଦୂର କରବାର୍ ଲାଗି ଆମର୍ଠାନୁ ମ୍ୟାଲେରିଆର ଅନ୍ତ ହେବା, ଏଥିର୍ଲାଗି ପୁନଃ ବିନିଯୋଗ, ପୁନଃ ଚିନ୍ତନ, ପୁନଃ ଜାଗରଣ ଜରୁରୀ ହେ ବାର୍ତ୍ତା ନେଇକରି ଆଜି ପାଳନ ହେଉଛେ ବିଶ୍ୱ ମ୍ୟାଲେରିଆ ଦିବସ। 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଫି ବଛର ଆଜିର୍ ଦିନକେ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରୁଛେ। 2030 ତକ ଦେଶକେ ପୁରା ମ୍ୟାଲେରିଆ ମୁକ୍ତ କରବାର୍ ଲାଗି ରାଜ୍ୟ ସରକାର ଦୁର୍ଗମ ଇଲାକାନ ମ୍ୟାଲେରିଆ ନିରାକରଣ ଦମନ କାର୍ଯ୍ୟକ୍ରମ ଜାରି ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମ୍ୟାଲେରିଆ ରୋଗକେ ଶେଷ କରବାର୍ ଲାଗି ଆଜିର୍ ଦିନେ ସରକାର ପ୍ରତିବଦ୍ଧ ବୋଲି କହିଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ମାଝୀ କହିଛନ୍, ବର୍କ ଶାସନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଢାଞ୍ଚା ଆଉ ଜନସହଭାଗିତାର ବୋଲେ ମ୍ୟାଲେରିଆର ପ୍ରଭାବକେ ହରାଇ ପାର୍ମା। ଏ ଅବସରରେ କଲାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫୁ ଭବାନୀପାଟଣାଠାରେ ହୋଇଥିବାର ରାଜ୍ୟସ୍ତରୀୟ ସଚେତନତା ଦିବସ କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଜରିଏ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଲେରିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ହାସଲ କରବାର୍ ଲାଗି ରାଜ୍ୟବାସୀଙ୍କର ସହଯୋଗ କାମନା କରିଛନ୍। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଜିଲ୍ଲାପାଳଙ୍କର ସଦ୍ଭାବନା କକ୍ଷନ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଦୌରା ଜଜ୍ ପ୍ରତାପ କୁମାର ପାତ୍ର, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହିତ ବିଚାରପତିମାନେ ଯୋଗ ଦେଇକରି କର୍ମକ୍ଷେତ୍ରରୁ ମହିଳାମାନଙ୍କର ମର୍ଯ୍ୟାଦା ଆର୍ ଅଧିକାର ସୁନିଶ୍ଚିତ କରୁଥିବାର ପୋଷ୍ ଆଇନ 2013 ଆର୍ ଏସ୍ସିଏସ୍ଟି ଆଇନ ଉପରେ ସଚେତନ କରିଥିଲେ। ଦେବଗଡ଼ ଉପନିବନ୍ଧକ ସମବାୟ ସମିତି ସମୂହ ତରଫୁ କଣ୍ଡଲ ପେକ୍ସଠାରେ ଆନ୍ତର୍ଜାତୀୟ ସମବାୟ ବଛର 2025 ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମଟି ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ, ଉପନିବନ୍ଧକ ମୋନିକା ରାୟଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଦେ ପାଣିପାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ଏ ସମୟଥି ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର ସହିତ ସମୁଦ୍ରଖଣି ଜିଲ୍ଲାମାନଙ୍କେ ଜବର ଖରା ଲାଗି ରହିବା। 2 ତକ ପାଗ ଏନ୍ତା ରହିବା। ତାର୍ ଉତରୁ ଧୁକାଗଡ଼ି ଆର୍ ବର୍ଷା ଲାଗି ତାତି 2-4 ତକ କମ୍ବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛେ। ଆଜି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ାନୁ 44.8 ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ପହଲଗାମ ଆକ୍ରମଣ ଘଟଣା ଉତରୁ ସିନ୍ଧୁ ଜଳ ଚୁକ୍ତିକେ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାଥି ନୂଆଦିଲ୍ଲୀନୁ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ଅନ୍ତୋଦୟ ଆବାସ ଯୋଜନାଥି ଆଉ ଲକ୍ଷେ ହିତାଧିକାରୀଙ୍କୁ କରାଯିବା ସାମିଲ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ରାଜ୍ୟ 46 ନୂଆ ଜୁନିୟର ଡିଭିଜନ ସିଭିଲ କୋର୍ଟ ଗଠନ ବାବଦେ ବାହାରିଲା ବିଜ୍ଞପ୍ତି। ଆଉର୍ ଆମର୍ଠାନୁ ମ୍ୟାଲେରିଆର ଅନ୍ତ ହେବା ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।